ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମିକୁ ଅଧିକ ସଶକ୍ତ କରିବା ଲାଗି ଉପଯୁକ୍ତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ସହିତ କୃତ୍ରିମ ବୁଦ୍ଧିମତା ଆଧାରିତ ପ୍ରଯୁକ୍ତିବିଦ୍ୟା ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲାଗି ବ୍ରିକ୍ସ ରାଷ୍ଟ୍ର ସମୂହକୁ ଲୋକସଭା ବାଚସ୍ପତିଙ୍କ ଆହ୍ୱାନ। କୃଷି କ୍ଷେତ୍ରକୁ ଅଧିକ ସମୃଦ୍ଧ କରାଯାଇପାରିଲେ ହିଁ ଏକ ବିକଶିତ ଭାରତ ଗଠନ ସ୍ୱପ୍ନ ସାକାର ହୋଇପାରିବ, କହିଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ଭାରତ ଓ ବ୍ରିଟେନ୍ ମୁକ୍ତ ବାଣିଜ୍ୟ ରାଜିନାମାକୁ ଏକ ମାଇଲଖୁଣ୍ଟ ଭାବେ ଅଭିହିତ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ତାଇୱାନ ଓପନ୍ କ୍ରୀଡ଼ା ପ୍ରତିଯୋଗିତାର ପ୍ରଥମ ଦିନରେ 4 ସ୍ୱର୍ଣ୍ଣପଦକ ହାସଲ କଲା ଭାରତ। ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମିକୁ ଅଧିକ ସଶକ୍ତ କରିବା ସହିତ ଏହାର ସଫଳ ପରିଚାଳନା ଲାଗି ଉପଯୁକ୍ତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି 2025 ଆନ୍ତର୍ଜାତିକ ସମ୍ମିଳନୀରେ ଭିଡ଼ିଓ ବାର୍ତ୍ତା ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏ ଦିଗରେ ବିକାଶଶୀଳ ଦେଶଗୁଡ଼ିକ ଲାଗି ପର୍ଯ୍ୟାପ୍ତ ଅର୍ଥର ଉପଲବ୍ଧ କରାଇବା ଉଚିତ। ସେହିଭଳି ବିପର୍ଯ୍ୟୟ ସତର୍କ ସୂଚନା ବ୍ୟବସ୍ଥାକୁ ଅଧିକ ସଶକ୍ତ କରାଯିବା ସହିତ ଏ ଦିଗରେ ଉପଯୁକ୍ତ ସମନ୍ୱୟ ରକ୍ଷା କରାଯାଇପାରିଲେ ସମୟୋପଯୋଗୀ ନିଷ୍ପତ୍ତି ନିଆଯାଇପାରିବ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ଏହାଦ୍ୱାରା ପ୍ରତ୍ୟେକ ପ୍ରଭାବିତ ବ୍ୟକ୍ତିଙ୍କୁ ଠିକ୍ ସମୟରେ ସୂଚନା ପ୍ରଦାନ କରାଯିବା ସହିତ ବିପର୍ଯ୍ୟୟରୁ ରକ୍ଷା କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହିସବୁ ପ୍ରସଙ୍ଗ ଚଳିତ ସମ୍ମିଳନୀରେ ସ୍ଥାନ ପାଇବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଏହି ସମ୍ମିଳନୀରେ ଆଫ୍ରିକୀୟ ସଂଘ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଥମ ଥର ଲାଗି ଫ୍ରାନ୍ସ ଏହି ସମ୍ମିଳନୀ ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ଉପରେ ଯେକୌଣସି ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସମ୍ପ୍ରତି ଏକ ଦୈନିକ ସମ୍ଭାଦପତ୍ରରେ ସୀମାପାର ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ ସହନଶୀଳତା ସୁନିଶ୍ଚିତ ସମ୍ପର୍କିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ଆଲେଖ୍ୟ ଉପରେ ନିଜ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତର ଏହି ଶୂନ୍ୟ ସହନଶୀଳତା ନୀତିକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆତଙ୍କବାଦୀ ଏବଂ ସେମାନଙ୍କୁ ପ୍ରୋହାହନ ଦେଉଥିବା ଅପରାଧୀଙ୍କ ମଧ୍ୟରେ କୌଣସି ପ୍ରକାର ପାର୍ଥକ୍ୟ କରାଯିବ ନାହିଁ। ଏହି ଆଲେଖ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନ ପ୍ରାୟୋଜିତ ସନ୍ତାସବାଦ ବିପକ୍ଷରେ ଭାରତର ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ କରିବା ସମ୍ପର୍କରେ ଅବତାରଣା କରିଛନ୍ତି। ସେ କହିଛନ୍ତି ଆଲୋଚନା ଏବଂ ସନ୍ତାସବାଦ କାର୍ଯ୍ୟକଳାପ ଏକସଙ୍ଗରେ କରାଯାଇପାରିବ ନାହିଁ। ଭବିଷ୍ୟତରେ ପାକିସ୍ତାନ ସହିତ କେବଳ ସନ୍ତାସବାଦ ଏବଂ ପାକ୍ ଅଧିକୃତ କାଶ୍ମୀର ଉପରେ ହିଁ ଆଲୋଚନା କରାଯିବ। ସନ୍ତାସବାଦକୁ ପ୍ରତିହତ କରିବା ପ୍ରସଙ୍ଗକୁ ଯଦି ପାକିସ୍ତାନ ଗମ୍ଭୀର ଭାବରେ ଗ୍ରହଣ କରିଥାଏ ତେବେ ମିଳିତ ଜାତିସଂଘ ଦ୍ୱାରା ଆତଙ୍କବାଦୀ ରୂପେ ଘୋଷିତ ହାଫିଜ୍ ସୈଦ୍ ଏବଂ ମସୁଦ୍ ଆଝାରକୁ ପ୍ରଥମେ ହସ୍ତାନ୍ତର କରିବା ଉଚିତ ବୋଲି ଶ୍ରୀ ସିଂ କହିଛନ୍ତି। ସେ କହିଛନ୍ତି ଆତଙ୍କବାଦ ବର୍ତ୍ତମାନ କେବଳ ଭାରତର ସମସ୍ୟା ହୋଇ ରହିନାହିଁ, ବରଂ ଏହା ଏକ ବୈଶ୍ୱିକ ଆହ୍ୱାନ ରୂପେ ପରିଣତ ହୋଇଛି। ବିଶ୍ୱର ସନ୍ତାସବାଦ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ବିଲୋପ କରିବା ଲାଗି ସବୁ ଦେଶ ସାମଗ୍ରିକ ପ୍ରଚେଷ୍ଟା କରିବା ଉପରେ ପ୍ରତିରକ୍ଷା ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏଥିଲାଗି ସନ୍ତାସବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣ ବନ୍ଦ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଶ୍ରୀ ସିଂ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି। ଭାରତ ସର୍ବଦା ଆଇନ ବ୍ୟବସ୍ଥାକୁ ସମ୍ମାନ ଜଣାଇବା ସହିତ ବିଶ୍ୱସ୍ତରୀୟ ସହଯୋଗ ଏବଂ ପାରସ୍ପରିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନକୁ ପ୍ରୋତ୍ସାହିତ କରିଆସିଛି ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି। ବ୍ରାଜିଲର ବ୍ରାସିଲିଆଠାରେ ଅନୁଷ୍ଠିତ 11ତମ ବ୍ରିକ୍ସ ସଂସଦୀୟ ଫୋରମ୍ରେ ଭାରତୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେବା ଅବସରରେ ଏକ ଭିଡ଼ିଓ ବାର୍ତ୍ତା ପ୍ରଦାନ କରି ଶ୍ରୀ ବିର୍ଲା ଏହା କହିଛନ୍ତି। ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା, କୃତ୍ରିମ ବୁଦ୍ଧିମତା ଆଧାରିତ ପ୍ରଯୁକ୍ତିବିଦ୍ୟା ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଆର୍ଥିକ ପ୍ରସଙ୍ଗରେ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଶ୍ରୀ ବିର୍ଲା ଗୁରୁତ୍ୱ ଦେଇଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ନିନ୍ଦା କରିଛନ୍ତି। ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବା ନେଇ ସଦସ୍ୟ ରାଷ୍ଟ୍ରଙ୍କର ମିଳିତ ପ୍ରୟାସ ପାଇଁ ବାଚସ୍ପତି ଶ୍ରୀ ବିର୍ଲା ଆହ୍ୱାନ ଦେଇଛନ୍ତି।
डिक्लेरेशन में ब्रिक्स देशों ने माना कि आतंकवाद के खिलाफ हमें सामूहिक लड़ाई लड़नी होगी। उन्होंने भारत में 22 अप्रैल को पहलगाम कश्मीर में हुई आतंकवादी घटना की निंदा की और साझे प्रयासों से मिलकर आतंकवाद के खिलाफ जीरो टॉलरेंस की नीति बनानी चाहिए। भारत के प्रधानमंत्री जी ने भी विश्व के देशों को आह्वान किया था कि सभी विश्व के देशों को आतंकवाद के खिलाफ जीरो टॉलरेंस की नीति बनानी चाहिए।
ପରବର୍ତ୍ତୀ ବ୍ରିକ୍ସ ସମ୍ମିଳନୀ ଭାରତର ଆୟୋଜନ କରାଯିବ ବୋଲି ସେ କହିଛନ୍ତି। ଏଥିରେ ଅର୍ଥନୈତିକ, ସାମାଜିକ, ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ମତ ବିନିମୟ ହେବ ବୋଲି ଲୋକସଭା ବାଚସ୍କତି ଶ୍ରୀ ବିର୍ଲା ମତବ୍ୟକ୍ତ କରିଛନ୍ତି। କୃଷି କ୍ଷେତ୍ରକୁ ଅଧିକ ସୁସଂହତ କରାଯିବା ସହିତ କୃଷକମାନଙ୍କୁ ସମୃଦ୍ଧ କରାଯାଇପାରିଲେ ହିଁ ଏକ ବିକଶିତ ଭାରତ ଗଠନ ସ୍ୱପ୍ନ ସାକାର ହୋଇପାରିବ ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଆଜି ମଧ୍ୟପ୍ରଦେଶର ସିହୋରଠାରେ ବିବିଧ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଅବସରରେ ଅନୁଷ୍ଠିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି, ବିକଶିତ କୃଷି ସଂକଳ୍ପ ଅଭିଯାନ ମାଧ୍ୟମରେ କୃଷକମାନେ କୃଷି ବିଜ୍ଞାନୀମାନଙ୍କର ପରାମର୍ଶ ଅନୁଯାୟୀ କାର୍ଯ୍ୟ କଲେ ଅଧିକ ଲାଭବାନ ହୋଇପାରିବେ।
मेरे विभाग में 16,000 वैज्ञानिक है कृषि विभाग में। मैंने वैज्ञानिकों से कहा रिसर्च जो की है वो जाके गांव में किसानों को बताना पड़ेगा ताकि किसान उसके अनुरूप खेती कर सके और उत्पादन बढ़ा सके। विकसित भारत के लिए विकसित खेती और समृद्ध किसान, ये हमारा संकल्प है। इसको वैज्ञानिकों के साथ कृषि विभाग भारत सरकार, कृषि विभाग मध्य प्रदेश सरकार, KBK कृषि विज्ञान केंद्र मिलकर पूरा करेंगे ताकि इसी साल खरीफ की फसल में उत्पादन हम बढ़ा सकें।
ଏହି ସମାରୋହରେ ଶ୍ରୀ ଚୌହାନ ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା 2018ର ହିତାଧିକାରୀଙ୍କୁ ପକ୍କା ଘର ବଣ୍ଟନ କରିଛନ୍ତି। ଏହି ଯୋଜନା ଅଧୀନରେ ନିର୍ମିତ ହୋଇଥିବା 785,356 ଘର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 9,424 କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହି ଅବସରରେ ମନରେଗା ଯୋଜନା ଅଧୀନରେ ମଧ୍ୟପ୍ରଦେଶ ଲାଗି 6,263 କୋଟି ଟଙ୍କାର ଏକ ଶ୍ରମିକ ବଜେଟ୍ ମଧ୍ୟ କୃଷିମନ୍ତ୍ରୀ ଘୋଷଣା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭାରତକୁ ସମ୍ପୂର୍ଣ୍ଣ ରୂପେ ନକ୍ସଲମୁକ୍ତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ନକ୍ସଲ ବିରୋଧୀ ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଅଧିକାରୀଙ୍କୁ ଭେଟିବା ପରେ ସାମାଜିକ ଗଣମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି, ନକ୍ସଲ ବିରୋଧୀ ଏହି ଐତିହାସିକ ସଫଳତା ଲାଗି ସେ ସୁରକ୍ଷା ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଖୁବ୍ ଶୀଘ୍ର ସେ ଛତିଶଗଡ଼ ଗସ୍ତ କରି ଏହି ଅପରେସନକୁ ସଫଳ କରିଥିବା ସୈନିକମାନଙ୍କୁ ମଧ୍ୟ ଭେଟିବେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଭାରତ ଓ ବ୍ରିଟେନ୍ ମଧ୍ୟରେ ସମ୍ପ୍ରତି ସମ୍ପନ୍ନ ହୋଇଥିବା ମୁକ୍ତ ବାଣିଜ୍ୟ ରାଜିନାମା ଏଫ୍ଟିଏକୁ ଏକ ମାଇଲଖୁଣ୍ଟ ଭାବେ ଅଭିହିତ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ବ୍ରିଟେନ୍ ବୈଦେଶିକ ସଚିବ ଡେଭିଡ୍ ଲାମିଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ଏହି ପ୍ରତିକ୍ରିୟା ରଖି ଡକ୍ଟର ଜୟଶଙ୍କର କହିଛନ୍ତି, ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଉଭୟ ଚୁକ୍ତିନାମା ଏଫ୍ଟିଏ ଏବଂ ଡବଲ୍ କଣ୍ଟ୍ରିବ୍ୟୁସନ୍ କନ୍ଭେନ୍ସନ୍ କେବଳ ବାଣିଜ୍ୟ ପୁଞ୍ଜିନିବେଶକୁ ପ୍ରୋହାହିତ କରିବ ତାହା ନୁହେଁ, ବରଂ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ରଣନୈତିକ ଦିଗଗୁଡ଼ିକ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଏହାଛଡ଼ା ଯୋଗାଣ ଓ ମୂଲ୍ୟ ଶୃଙ୍ଖଳ ସୁଦୃଢ଼ କରିବା ଦିଗରେ ଏହି ରାଜିନାମା ସହାୟକ ହେବ ବୋଲି ଡକ୍ଟର ଜୟଶଙ୍କର ମତବ୍ୟକ୍ତ କରିଛନ୍ତି। ପହଲଗାମ୍ ସନ୍ତାସବାଦୀ ଆକ୍ରମଣକୁ ବ୍ରିଟେନ୍ ସରକାର ଦୃଢ଼ ନିନ୍ଦା କରିବା ସହିତ ସନ୍ତାସବାଦ ବିରୋଧୀ ଲଢ଼େଇରେ ଭାରତକୁ ସମର୍ଥନ ଦେଇଥିବାରୁ ଡକ୍ଟର ଜୟଶଙ୍କର ଧନ୍ୟବାଦ ଜଣାଇଛନ୍ତି। ସନ୍ତାସବାଦ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳତା ନୀତିର କାର୍ଯ୍ୟକାରିତା ଉପରେ ଡକ୍ଟର ଜୟଶଙ୍କର ଆଲୋକପାତ କରିବା ସହିତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ଏହାକୁ ଉତ୍ତମ ରୂପେ ହୃଦୟଙ୍ଗମ କରିପାରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଆନ୍ତର୍ଜାତିକ ମହାସାଗର ସମ୍ମିଳନୀରେ ଯୋଗଦେବା ଲାଗି କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ଫ୍ରାନ୍ସ ଅଭିମୁଖେ ଯାତ୍ରା କରିଛନ୍ତି। ମିଳିତ ଜାତିସଂଘ ମହାସାଗର ସମ୍ମିଳନୀ ଫ୍ରାନ୍ସର ଉପକୂଳ ସହର ନାଇସ୍ଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏହା ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉଚ୍ଚସ୍ତରୀୟ ଆନ୍ତର୍ଜାତିକ ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦ, ବୈଜ୍ଞାନିକ, ନୀତି ନିର୍ଦ୍ଧାରକ, ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନେ ଯୋଗଦେଇ ଏକ ନିରନ୍ତର ମହାସାଗର ବ୍ୟବସ୍ଥା ବଜାୟ ରଖିବା ଦିଗରେ ନୀତି ନିର୍ଦ୍ଧାରଣ ସମ୍ପର୍କରେ ଆଲୋଚନା କରିବେ। ତାଇୱାନ ଓପନ୍ କ୍ରୀଡ଼ା ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତ 4ଟି ସ୍ୱର୍ଣ୍ଣପଦକ ହାସଲ କରିଛି। ମହିଳା 1500 ମିଟର ଦୌଡ଼ରେ ପୂଜା ଭାରତ ଲାଗି ପ୍ରଥମ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସେହିଭଳି ପୁରୁଷ ଟ୍ରିପଲ୍ ଜମ୍ପ ବର୍ଗରେ ଅବଦୁଲ ଆବୁବାକର ଦେଶ ଲାଗି ଦ୍ୱିତୀୟ ସ୍ୱର୍ଣ୍ଣପଦକ ଆଣିଛନ୍ତି। ଏହାଛଡ଼ା ମହିଳା 100 ମିଟର ହର୍ଡଲ୍ସ ବର୍ଗରେ ଜ୍ୟୋତି ୟାରାଜି ଏବଂ ପୁରୁଷ 110 ମିଟର ହର୍ଡଲ୍ସ ବର୍ଗରେ ତେଜ ଶୀର୍ଷେ ଅନ୍ୟ 2ଟି ସ୍ୱର୍ଣ୍ଣପଦକ ଜିତିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମିକୁ ଅଧିକ ସଶକ୍ତ କରିବା ଲାଗି ଉପଯୁକ୍ତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ସହିତ କୃତ୍ରିମ ବୁଦ୍ଧିମତା ଆଧାରିତ ପ୍ରଯୁକ୍ତିବିଦ୍ୟା ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲାଗି ବ୍ରିକ୍ସ ରାଷ୍ଟ୍ର ସମୂହକୁ ଲୋକସଭା ବାଚସ୍ପତିଙ୍କ ଆହ୍ୱାନ। ଭାରତ ବ୍ରିଟେନ୍ ମୁକ୍ତ ବାଣିଜ୍ୟ ରାଜିନାମାକୁ ଏକ ମାଇଲଖୁଣ୍ଟ ଭାବେ ଅଭିହିତ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ତାଇୱାନ ଓପନ୍ କ୍ରୀଡ଼ା ପ୍ରତିଯୋଗିତାର ପ୍ରଥମ ଦିନରେ 4ଟି ସ୍ୱର୍ଣ୍ଣପଦକ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।